ആകാശവാണി. ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା. ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ. ବୁଲେଟ୍ ଟ୍ରେନ୍ ଚଳାଚଳ, ପ୍ରମୁଖ ଅର୍ଥନୈତିକ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଓ ସମନ୍ୱୟ ବୃଦ୍ଧି କରିବ, କହିଲେ ରେଳମନ୍ତ୍ରୀ. ଛତିଶଗଡ଼ରେ ଦୁଇଟି ପୃଥକ ଘଟଣାରେ ସୁରକ୍ଷା ବଳ ସହ ଗୁଳି ବିନିମୟରେ 14 ମାଓବାଦୀ ମୃତ. ଭାରତର ଆର୍ଥିକ କ୍ଷେତ୍ରରେ 2025 ଥିଲା ସଫଳତାର ବର୍ଷ ଏବଂ ଘନ କୁହୁଡ଼ି ହେବା ନେଇ 5 ରାଜ୍ୟକୁ ଆସନ୍ତା 9 ତାରିଖ ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଆନ୍ତର୍ଜାତିକ ପ୍ରଦର୍ଶନୀର ଉଦ୍ଘାଟନ କରିଛନ୍ତି. ଏହାର ବିଷୟବସ୍ତୁ ରହିଛି ପବିତ୍ର ବୁଦ୍ଧଙ୍କ ଅବଶେଷ, ଆଲୋକ ଓ ପଦ୍ମ. ନୂଆଦିଲ୍ଲୀର ରାୟପିଥୋରା ସାଂସ୍କୃତିକ କେନ୍ଦ୍ରରେ ଏହି ପ୍ରଦର୍ଶନୀ ଆରମ୍ଭ ହୋଇଛି. ଏହି ଅବସରରେ ପ୍ରଧାନମନ୍ତ୍ରୀ ଭଗବାନ ବୁଦ୍ଧଙ୍କ ସହ ସମ୍ପର୍କିତ ପ୍ରଦର୍ଶନୀର ବିଭିନ୍ନ ଭାଗ ବୁଲି ଦେଖିଛନ୍ତି. ପ୍ରଦର୍ଶନୀରେ ଏକ ସମାବେଶକୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଦୀର୍ଘ ସମୟର ଅପେକ୍ଷା ପରେ ଦେଶକୁ ତା'ର ସ୍ଥାପତ୍ୟ ପ୍ରତ୍ୟାବର୍ତ୍ତନ କରିଛି, ଯାହା ଭାରତର ପବିତ୍ର ସ୍ମୃତିକୁ ଦର୍ଶାଉଛି. ଶ୍ରୀ ମୋଦି କହିଛନ୍ତି, ଆଜିଠାରୁ ଦେଶବାସୀ ଭଗବାନ ବୁଦ୍ଧଙ୍କ ପବିତ୍ର ଅବଶେଷର ଦର୍ଶନ କରିପାରିବେ ଏବଂ ଆଶିଷ ଲାଭ ମଧ୍ୟ କରିପାରିବେ।
भगवान बुद्ध के पवित्र रिलिक्स को अपने बीच पाकर हम सभी धन्य है। इनका भारत से बाहर जाना और लौटकर फिर भारत आना, ये दोनों ही पड़ाव अपने आप में बहुत बड़ा सबक है। सबक ये है कि गुलामी सिर्फ राजनीतिक और आर्थिक नहीं होती, गुलामी हमारी विरासत को भी तबाह कर देती है। भगवान बुद्ध के पवित्र रैलीस के साथ भी यही हुआ। गुलामी के कालखंड में इन्हें भारत से छीना गया और तब से करीब 125 साल तक ये देश से बाहर ही रहे।
ପ୍ରଦର୍ଶନୀରେ ପ୍ରଥମ ଥର ପାଇଁ ପିପରହୱାରୁ 1 ଶତାବ୍ଦୀରୁ ଅଧିକ ସମୟ ପରେ ସଂଗୃହୀତ ଅବଶେଷଗୁଡ଼ିକ ସ୍ଥାନିତ କରାଯାଇଛି। 1898 ମସିହାରେ ପିପରହୱା ଅବଶେଷ ହେଉଛି ଭଗବାନ ବୁଦ୍ଧଙ୍କ ସହିତ ଜଡ଼ିତ ପ୍ରାରମ୍ଭିକ ଏବଂ ଐତିହାସିକ ଅବଶେଷ ସଂଗ୍ରହ ମଧ୍ୟରୁ ଗୋଟିଏ। ଏହା ନୂଆଦିଲ୍ଲୀର ଜାତୀୟ ସଂଗ୍ରହାଳୟ ଏବଂ କୋଲକାତାର ଭାରତୀୟ ସଂଗ୍ରହାଳୟରେ ସଂରକ୍ଷିତ ରହିଛି। ପ୍ରତ୍ନତାତ୍ତ୍ୱିକ ପ୍ରମାଣ ଅନୁଯାୟୀ ପିପରହୱା ସ୍ଥାନ ପ୍ରାଚୀନ କପିଳାବସ୍ତୁ ସହ ଜଡ଼ିତ, ଯେଉଁଠାରେ ଭଗବାନ ବୁଦ୍ଧ ତାଙ୍କର ପ୍ରାରମ୍ଭିକ ଜୀବନ ବିତାଇଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତ କହିଛନ୍ତି, 127 ବର୍ଷ ପରେ ଭଗବାନ ବୁଦ୍ଧଙ୍କ ଅବଶେଷ ଭାରତକୁ ମିଳିପାରିଛି। ସାରା ଦେଶ ଏଥିପାଇଁ ଗର୍ବ ଅନୁଭବ କରୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଅନୁଯାୟୀ ଦେଶର ସାଂସ୍କୃତିକ ଐତିହ୍ୟ ବହନ କରୁଥିବା ଐତିହାସିକ ସ୍ଥାପତ୍ୟଗୁଡ଼ିକୁ ସଂରକ୍ଷଣ ଦିଗରେ ସରକାର ପଦକ୍ଷେପ ନେଉଛନ୍ତି ବୋଲି ଶ୍ରୀ ଶେଖାୱତ କହିଛନ୍ତି।
भगवान बुद्ध के पवित्र रत्न, भगवान बुद्ध की उस जीवंत परंपरा से जुड़े हैं, जो जीवंत परंपरा करुणा, विवेक, विवेकपूर्ण ज्ञान और संतुलन को भारतीय चेतना में सुस्थापित करती है। भगवान बुद्ध का दर्शन इस भारत की अनूठी आत्मा का दर्शन है। भारत से निकले भगवान बुद्ध के इस बुद्ध धर्म ने न केवल एशिया को अपितु विश्व के लिए मानवता के मंत्र के स्वरूप काम किया है। रत्नों की वापसी, जिसके उत्सव के लिए आज हम सब लोग यहाँ एकत्रित आए हैं, ये केवल स्वामित्व का विषय नहीं है। हम सब के मन में माननीय प्रधानमंत्री की दृष्टि विरासत भी और विकास भी के लिए एक नए उत्तरदायित्व की चेतना का विषय है।
ବୁଲେଟ୍ ଟ୍ରେନ୍ ପ୍ରକଳ୍ପ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରୁଥିବା ବେଳେ ଏହାର ପରିଚାଳନା ସମୟରେ ଅତିରିକ୍ତ ସୁଯୋଗ ସୃଷ୍ଟି ହେବ ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ସେ କହିଛନ୍ତି, ଏହି ପ୍ରକଳ୍ପ ଶେଷ ହେଲେ ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଯାତ୍ରା ସମୟ ହ୍ରାସ ପାଇ 1 ଘଣ୍ଟା 58 ମିନିଟ୍ ହେବ, ଫଳରେ ପ୍ରମୁଖ ଅର୍ଥନୈତିକ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଏବଂ ସମନ୍ୱୟ ବୃଦ୍ଧି ପାଇବ। ଗତକାଲି ପାଲଘର ଜିଲ୍ଲାର ବିରାର ଏବଂ ବୈସର ବୁଲେଟ୍ ଟ୍ରେନ୍ ଷ୍ଟେସନ୍ ମଧ୍ୟରେ 1.5 କିଲୋମିଟର ଲମ୍ବ ପାହାଡ଼ିଆ ସୁଡ଼ଙ୍ଗର ନିର୍ମାଣରେ ସଫଳତା ମିଳିବା ପରେ ଶ୍ରୀ ବୈଷ୍ଣବ ଏହା କହିଛନ୍ତି। ସେ କହିଛନ୍ତି, ସମ୍ପୃକ୍ତ ପାହାଡ଼ିଆ ଟନେଲକୁ ଉଭୟ ପାର୍ଶ୍ୱରୁ ଖାଲି କରିବା ଲାଗି 18 ମାସ ସମୟ ଲାଗିଥିଲା। ସେ କହିଛନ୍ତି, ଏହି ପ୍ରକଳ୍ପ ଶେଷ ହେଲେ ସଡ଼କ ଓ ପରିବହନ କ୍ଷେତ୍ରରେ ସୃଷ୍ଟି ହେଉଥିବା 95% ଅଙ୍ଗାରକ ନିର୍ଗମନ ହ୍ରାସ ପାଇବ। ମହାରାଷ୍ଟ୍ରରେ ସାତଟି ପାହାଡ଼ିଆ ସୁଡ଼ଙ୍ଗ ନିର୍ମାଣ କାର୍ଯ୍ୟ ଜାରି ରହିଛି। ପ୍ରଥମ ସୁଡ଼ଙ୍ଗର ଲମ୍ବ 820 ମିଟର ଥିବାବେଳେ ଦ୍ୱିତୀୟ ସୁଡ଼ଙ୍ଗଟି 228 ମିଟର, ତୃତୀୟଟି 1403 ମିଟର, ଚତୁର୍ଥଟି 1260 ମିଟର, ଷଷ୍ଠଟି 454 ମିଟର ଏବଂ ସପ୍ତମଟି 417 ମିଟର ଲମ୍ବ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଛତିଶଗଡ଼ର ବିଜାପୁର ଓ ସୁକ୍ମା ଜିଲ୍ଲାରେ ଆଜି ସୁରକ୍ଷାବଳ ସହ ଗୁଳି ବିନିମୟରେ 14 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ସୁକ୍ମା ଜିଲ୍ଲାରେ 12 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ବିଜାପୁର ଜିଲ୍ଲାରେ 2 ମାଓବାଦୀଙ୍କ ମୃତ୍ୟୁ ହୋଇଛି। ପୁଲିସ୍ ସୂଚନା ଅନୁଯାୟୀ ବିଜାପୁର ଜିଲ୍ଲାର ବାସଗୁଡ଼ା ଅଞ୍ଚଳରେ ମାଓବାଦୀଙ୍କ ଉପସ୍ଥିତି ନେଇ ସୂଚନା ମିଳିବା ପରେ ଜିଲ୍ଲା ରିଜର୍ଭ ଗାର୍ଡ଼ର ଏକ ଦଳ ଖାନତଲାସୀ ଆରମ୍ଭ କରିଥିଲେ। ଗଙ୍ଗାପଲ୍ଲୀ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଆଜି ସକାଳେ ସୁରକ୍ଷାବଳ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ସର୍ବଶେଷ ସୂଚନା ଅନୁଯାୟୀ ଉଭୟ ପଟୁ ଗୁଳି ବିନିମୟ ଜାରି ରହିଛି। ଭାରତର ବିକାଶ ଯାତ୍ରାରେ 2025 ଏକ ସଫଳ ବର୍ଷ ଥିଲା। ଗତବର୍ଷ ସରକାରଙ୍କ ନୀତିଗୁଡ଼ିକ ଦେଶର ଅର୍ଥନୈତିକ କ୍ଷେତ୍ର ସମେତ ବିଭିନ୍ନ କ୍ଷେତ୍ରରେ ବାସ୍ତବତାର ରୂପ ନେଇଥିଲା। ସଂସ୍କାରର ବର୍ଷ ସିରିଜ୍ରେ ଆସନ୍ତୁ ଜାଣିବା 2025 ମସିହାରେ ଆର୍ଥିକ କ୍ଷେତ୍ରରେ ଭାରତ ହାସଲ କରିଥିବା ସଫଳତା ସମ୍ପର୍କରେ। ଗତବର୍ଷ ଦେଶରେ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱସ୍ତରରେ ପ୍ରଭାବ ସୃଷ୍ଟି କରିଥିଲା। ବିଶ୍ୱବ୍ୟାଙ୍କ ଭାରତକୁ G7 ଏବଂ G20 ରାଷ୍ଟ୍ରମାନଙ୍କ ଅର୍ଥନୈତିକ ବିକାଶ ସମକକ୍ଷ ଦେଶ ଭାବେ ଘୋଷଣା କରିଥିଲା। ଆନ୍ତର୍ଜାତିକ ଶ୍ରମ ସଂଗଠନ ରିପୋର୍ଟ ଅନୁଯାୟୀ 2015ରେ ଭାରତରେ ସାମାଜିକ ସୁରକ୍ଷା 19% ଥିବାବେଳେ 2025 ସୁଦ୍ଧା ଏହା 64.3%କୁ ବୃଦ୍ଧି ପାଇଛି। ଆନ୍ତର୍ଜାତିକ ମୁଦ୍ରାପାଣ୍ଠି IMF ଭାରତର ଏକୀକୃତ ଦେୟ ବ୍ୟବସ୍ଥା UPIକୁ ବିଶ୍ୱର ସର୍ବବୃହତ ରିଅଲ୍ ଟାଇମ୍ ପେମେଣ୍ଟ ସିଷ୍ଟମ ଭାବରେ ସ୍ୱୀକୃତି ଦେଇଛି। ବିଶ୍ୱସ୍ତରରେ UPI ମାଧ୍ୟମରେ 49% କାରବାର ହେଉଛି। ଅନ୍ୟପକ୍ଷରେ ଗତ ଦଶନ୍ଧିରେ 17.1 କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକ୍ତ ହୋଇଥିବାବେଳେ ୟୁନେସ୍କୋ ସ୍ୱୀକୃତି ଏବଂ ବିଶ୍ୱ ନବସୃଜନ ସୂଚକାଙ୍କରେ ଭାରତ 38ତମ ସ୍ଥାନକୁ ଉନ୍ନୀତ ହୋଇଛି। ପଶ୍ଚିମବଙ୍ଗର ଚୂଡ଼ାନ୍ତ ଭୋଟର ତାଲିକାରେ ସ୍ୱୟଂକ୍ରିୟ ଭାବେ 3 ଆଦିମ ଜନଜାତି ସମ୍ପ୍ରଦାୟର ଭୋଟରଙ୍କ ନାମ ସାମିଲ କରାଯିବା ଲାଗି ନିର୍ବାଚନ କମିଶନ ନିଷ୍ପତ୍ତି ନେଇଛନ୍ତି। ଭୋଟର ତାଲିକାରେ ସାମିଲ ହେବା ଲାଗି ସମ୍ପୃକ୍ତ ଜନଜାତି ସମ୍ପ୍ରଦାୟର ଲୋକମାନଙ୍କୁ କୌଣସି ପ୍ରାମାଣିକ ଦସ୍ତାବିଜ ଦେବାକୁ ପଡ଼ିବ ନାହିଁ ବୋଲି କମିଶନ କହିଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୀରହୋର, ଟୋଟୋ ଏବଂ ସବର ଜନଜାତିର ଅଧିବାସୀମାନଙ୍କୁ ଏଥିରେ ସାମିଲ କରାଯାଇଛି। କମିଶନଙ୍କ ନିର୍ଦ୍ଦେଶ ମୁତାବକ ଜିଲ୍ଲା ମାଜିଷ୍ଟ୍ରେଟ୍ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବ୍ଲକ ଉନ୍ନୟନ ଅଧିକାରୀଙ୍କୁ ଆଦିମ ଜନଜାତି ଭୋଟରଙ୍କ ସମ୍ପୂର୍ଣ୍ଣ ବିବରଣୀ ଦେବା ପରେ ସେମାନଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯିବ। ଭାରତୀୟ ପାଣିପାଗ ବିଭାଗ ଘନ କୁହୁଡ଼ି ହେବା ନେଇ ଦିଲ୍ଲୀ, ହରିୟାଣା, ପଞ୍ଜାବ, ଚଣ୍ଡିଗଡ଼ ଏବଂ ଉତ୍ତରପ୍ରଦେଶକୁ ଆସନ୍ତା 9 ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି କରିଛି। ବିଭାଗ ପକ୍ଷରୁ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ କୋହଲା ପବନ ବହିବା ନେଇ ମଧ୍ୟ ଅନୁମାନ କରାଯାଇଛି। ବିହାର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୋମବାର ପର୍ଯ୍ୟନ୍ତ ଦିନ ସମୟରେ ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଅନ୍ୟପକ୍ଷରେ ଘନ କୁହୁଡ଼ି ଯୋଗୁଁ ଦିଲ୍ଲୀରେ ବିମାନ ଉଡ଼ାଣ ଓ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦିଲ୍ଲୀ ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ଇନ୍ଦିରା ଗାନ୍ଧୀ ବିମାନ ବନ୍ଦରରେ ଦୃଶ୍ୟମାନ ଦୂରତା ହ୍ରାସ ପାଇବା ଯୋଗୁଁ 72 ବିମାନ ଉଡ଼ାଣ ବାତିଲ କରାଯାଇଛି। ଭାରତୀୟ ରେଳବାଇର ଦିଲ୍ଲୀ ଡିଭିଜନ ପକ୍ଷରୁ ମିଳିଥିବା ସୂଚନା ମୁତାବକ ଦିଲ୍ଲୀକୁ ଆସୁଥିବା ଏବଂ ସେଠାରୁ ଚଳାଚଳ କରିବାକୁ ଥିବା ଟ୍ରେନ୍ଗୁଡ଼ିକ 3 ଘଣ୍ଟାରୁ ଅଧିକ ବିଳମ୍ବରେ ଯାତ୍ରା କରୁଛନ୍ତି। ଆଇପିଏଲ୍ 2026ରୁ ବାଂଲାଦେଶ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ବାଦ୍ ଦେବାକୁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ BCCI କୋଲକାତା ନାଇଟ୍ ରାଇଡର୍ସ KKRକୁ କହିଛି। କିଛିଦିନ ପୂର୍ବେ ହୋଇଥିବା ନିଲାମୀ ପ୍ରକ୍ରିୟାରେ KKR 30 ବର୍ଷୀୟ ବାମହାତୀ ବାଂଲାଦେଶୀ ବ୍ୟାଟ୍ସମ୍ୟାନ୍ ରହମାନଙ୍କୁ 9,20,00,000 ଟଙ୍କାରେ କ୍ରୟ କରିଥିଲା। ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ରହମାନଙ୍କ ବଦଳରେ ଆବଶ୍ୟକ ପଡ଼ିଲେ KKR ଆଉ ଜଣେ ଖେଳାଳିଙ୍କୁ ଦଳରେ ନେଇପାରିବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ନୂଆଦିଲ୍ଲୀରେ ଭଗବାନ ବୁଦ୍ଧଙ୍କ ପବିତ୍ର ପିପରହୱା ଆନ୍ତର୍ଜାତିକ ପ୍ରଦର୍ଶନୀକୁ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ବୁଲେଟ୍ ଟ୍ରେନ୍ ଚଳାଚଳ, ପ୍ରମୁଖ ଅର୍ଥନୈତିକ ବାଣିଜ୍ୟିକ କେନ୍ଦ୍ରଗୁଡ଼ିକ ମଧ୍ୟରେ ଯୋଗାଯୋଗ ଓ ସମନ୍ୱୟ ବୃଦ୍ଧି କରିବ, କହିଲେ ରେଳମନ୍ତ୍ରୀ। ଛତିଶଗଡ଼ରେ 2 ପୃଥକ ଘଟଣାରେ ସୁରକ୍ଷାବଳ ସହ ଗୁଳି ବିନିମୟରେ 14 ମାଓବାଦୀ ମୃତ। ଭାରତର ଆର୍ଥିକ କ୍ଷେତ୍ରରେ 2025 ଥିଲା ସଫଳତାର ବର୍ଷ ଏବଂ ଘନ କୁହୁଡ଼ି ହେବା ନେଇ 5 ରାଜ୍ୟକୁ ଆସନ୍ତା 9 ପର୍ଯ୍ୟନ୍ତ ରେଡ୍ ୱାର୍ଣ୍ଣିଂ ଜାରି। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।